ଉନ୍ନୟନମୂଳକ ସାମ୍ବାଦିକତା କ'ଣ, କାହିଁକି ଏବଂ କେମିତି, ଦ୍ୱିତୀୟ ଭାଗ। ଅନେକ ପ୍ରଶ୍ନ କରନ୍ତି ଯେ ଉନ୍ନୟନମୂଳକ ସାମ୍ବାଦିକତାର ଉଦ୍ଦେଶ୍ୟ କ'ଣ, ଏହା କାହିଁକି, ଗଣମାଧ୍ୟମ ଜରିଆରେ ସାମାଜିକ ଉନ୍ନୟନ କରିହେବ କି। ଅନ୍ୟ ଅର୍ଥରେ କହିଲେ ଯେ ଗଣମାଧ୍ୟମ ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇପାରିବ କି, ସେମାନଙ୍କ ଧାରଣା ବା ପରସେପ୍ସନ୍ କିମ୍ବା ବ୍ୟବହାର ବା ବିହେଭିଅର୍କୁ ବଦଳାଇ ପାରିବ କି, ଏ ସମ୍ପର୍କରେ ବହୁ ଗବେଷଣା ହୋଇଛି। ସେଥିରୁ ଯାହା ଜଣାପଡ଼େ ଯେ ଗଣମାଧ୍ୟମ, ଖବରକାଗଜ, ଟେଲିଭିଜନ, ରେଡ଼ିଓ, ଇଣ୍ଟରନେଟ୍ ଇତ୍ୟାଦି, ଏଗୁଡ଼ିକ ସିଧାସଳଖ ଉନ୍ନୟନ କରାଇ ନପାରିଲେ ବି ଉନ୍ନୟନର ଏକ ଅନୁକୂଳ ପରିବେଶ ତିଆରି କରିଦେଇପାରେ। ତିନି ପ୍ରକାର ଭାବେ ଗଣମାଧ୍ୟମ ଏହା କରିପାରେ। ପ୍ରଥମ, ଉନ୍ନୟନ ପାଇଁ ଆବଶ୍ୟକୀୟ ତଥ୍ୟର ସମ୍ପ୍ରସାରଣ। ଦ୍ୱିତୀୟ, ଉନ୍ନୟନ ପଥରେ ଯିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇବା। ଏବଂ ତୃତୀୟ, ଉନ୍ନୟନ ପଥରେ ଥିବା ମାନସିକ ଓ ପ୍ରବୃତ୍ତିଗତ ବା ଆଟିଚ୍ୟୁଡିନାଲ ବାଧକଗୁଡ଼ିକୁ ଦୂର କରିବା। ଗଣମାଧ୍ୟମ, ବିଶେଷ କରି ସମ୍ବାଦବାହୀ ଗଣମାଧ୍ୟମ ଏହା କରିପାରେ, କାରଣ ଏହାର ବିଶ୍ୱସନୀୟତା ବା କ୍ରେଡିବିଲିଟି ଅଛି। ଗଣମାଧ୍ୟମରେ ଯାହା ପ୍ରକାଶିତ ବା ପ୍ରସାରିତ ହୁଏ ଲୋକେ ତାକୁ ବିଶ୍ୱାସ କରନ୍ତି। ଏହି ବିଶ୍ୱସନୀୟତା, କ୍ରେଡିବିଲିଟି ଗଣମାଧ୍ୟମର ସବୁଠୁ ବଡ଼ ଶକ୍ତି। ଏହି ଶକ୍ତି ପାଇଁ ଗଣମାଧ୍ୟମ ସରକାର ବା ପ୍ରଶାସନ ଉପରେ ଚାପ ପକାଇପାରେ। ଏହି ଶକ୍ତିକୁ ଆଧାର କରି ଗଣମାଧ୍ୟମ ସାମାଜିକ ଉନ୍ନୟନ ଦିଗରେ ବହୁ କାର୍ଯ୍ୟ କରିପାରେ। ଅନେକ କହନ୍ତି ଯେ ଉନ୍ନୟନମୂଳକ ସାମ୍ବାଦିକତାର ପାଠକ ବା ଶ୍ରୋତା ବା ଦର୍ଶକ ନାହାନ୍ତି, ଲୋକେ ଏହାକୁ ପଢ଼ିବାକୁ କି ଦେଖିବାକୁ ପାଇଁ ଚାହୁଁନାହାନ୍ତି। ଏଇଠି ଚାହିଦା ଆଉ ଆବଶ୍ୟକତା କଥା ଆସେ। ଚାହିଦା ବା ଡିମାଣ୍ଡ, ଆବଶ୍ୟକତା ବା ନିଡ୍। ଆବଶ୍ୟକତାର ଅର୍ଥ ହେଲା ଯାହା ଆମର ଦରକାର। ଚାହିଦା ବା ୱାଣ୍ଟର ଅର୍ଥ ହେଲା ଯାହା ଆମେ ଚାହୁଁ। ଯେତେବେଳେ ଯାଏଁ ଆମେ ଆମର ଯାହା ପ୍ରକୃତରେ ଦରକାର ତାକୁ ହିଁ ଚାହୁଁ, ସେତେବେଳେ ଯାଏଁ କିଛି ସମସ୍ୟା ନାହିଁ। ଯେତେବେଳେ ଆମେ ଆମର ଆବଶ୍ୟକତା ବାହାରେ ଅନ୍ୟ କଥା ଚାହୁଁ, ସେତିକି ବେଳିଆ ସମସ୍ୟା ଆରମ୍ଭ ହୋଇଯାଏ। ଉଦାହରଣ ଦେଉଛି, ଗୋଟେ ଖାଦ୍ୟ ଆମର ଆବଶ୍ୟକତା। ଯେତେବେଳେ ଯାଏଁ ଆମେ ସୁଷମ ଖାଦ୍ୟକୁ ଚାହୁଁଥିବା, ସେତେବେଳେ ଯାଏଁ କିଛି ସମସ୍ୟା ନାହିଁ। ହେଲେ ଯେତେବେଳେ ଆମେ ଖାଦ୍ୟ ଭାବେ ଫାଷ୍ଟଫୁଡ଼୍କୁ ଚାହିଁବା, ସେତେବେଳେ ଅସୁବିଧା। ଆବଶ୍ୟକତା ଆଉ ଚାହିଦା ଭିତରେ ବ୍ୟବଧାନ ଯେତେ ବଢ଼ିବ, ସମାଜ ପାଇଁ ସେତେ ସମସ୍ୟା। ଇଏ ସମସ୍ୟା ଆହୁରି ବଢ଼ିଯିବ ଯେତେବେଳେ ଚାହିଦା ପୂରଣର ସାଧନ ସହଜଲବ୍ଧ ହୋଇଯିବ। ଯେତେବେଳେ ଯାଏଁ ବଜାରରେ ଗୁପ୍ଚୁପ୍ ଠେଲା ନାହିଁ, କେବଳ ଛେନା ମିଳୁଛି, ଲୋକ ଛେନା ହିଁ ଖାଇବେ। ହେଲେ ଯେତେବେଳେ ଗୁପ୍ଚୁପ୍ ମିଳୁଛି ଏବଂ ତାହା ଜିଭକୁ ଭଲ ଓ ପକେଟକୁ ଶସ୍ତା, ସେତେବେଳେ ବହୁ ଲୋକେ ଛେନାକୁ ଭୁଲି ବା ତାକୁ ଆଡ଼ଆଖି କରି ଗୁପ୍ଚୁପ୍ ହିଁ ଖାଇବେ। ତାହା ଯେ ଦେହକୁ ଭଲ ନୁହଁ, ଛେନା ଦେହକୁ ଭଲ, ଏଟା ଆଉ ସେଇ ମୁହୂର୍ତ୍ତରେ ଲୋକଙ୍କର ମନେ ରହିବ ନାହିଁ। ଗଣମାଧ୍ୟମ କ୍ଷେତ୍ରରେ ଏଭଳି ହେବା ଭାରି ସହଜ, ବିଶେଷ କରି ଟେଲିଭିଜନ ଭଳି ଦୃଶ୍ୟ ଶ୍ରାବ୍ୟ ମାଧ୍ୟମ କ୍ଷେତ୍ରରେ ବର୍ତ୍ତମାନ ସମୟରେ ତାହା ହିଁ ହେଉଛି। ଆଉ ଗୋଟେ କଥା, ଯେତେବେଳେ ଚାହିଦା ପୂରଣର ସାଧନ ବହୁତ ହୋଇଯାଏ ଏବଂ ଚାହିଦା ପୂରଣ କରୁଥିବା ସଂସ୍ଥାମାନଙ୍କୁ ନିଜର ସ୍ଥିତି ପାଇଁ ବାଣିଜ୍ୟ କରିବାକୁ ପଡ଼େ, ସେମାନେ ଚାହିଦାକୁ ଆବଶ୍ୟକତା ଭାବରେ ଉପସ୍ଥାପନ କରନ୍ତି। କେଉଁଟା ଆବଶ୍ୟକତା ଆଉ କେଉଁଟା ଚାହିଦା, ପୁଣି କାହା ପାଇଁ କେଉଁଟା ଆବଶ୍ୟକତା ଆଉ କେଉଁଟା ତୁଚ୍ଛା ଚାହିଦା, ସେଇଟା ଠିକ୍ କରିବା ବି ଭାରି କଷ୍ଟ ହୋଇଗଲାଣି। ଉଦାହରଣ ସ୍ୱରୂପ, ପୋଲିଓ ଟୀକା ନେବା ହେଲା ଆବଶ୍ୟକତା। ପିଲାବେଳେ ଆମେ ଜାଣିନଥିଲୁ, ଏବେ ଜାଣିଲୁ, ଭଲ କଥା। ଘରେ କମ୍ପ୍ୟୁଟର ରହିବା ଦରକାର, ମୁଁ ଜାଣିନଥିଲି, ଏବେ ଜାଣିଲି, ଭଲ ହେଲା। ହେଲେ କାଖ ତଳେ ଡିଓ ଲଗାଇବାଟା ଯେ ଆବଶ୍ୟକତା, ତାହା ମୁଁ ଜାଣିନଥିଲି, ମୋ ପୁଅ କହିଲା ଏଟା ପରମ ଆବଶ୍ୟକତା। ହେଲେ ଯେଉଁଦିନ ତାକୁ କିଣି ଆଣିଲି, ତା ପରଦିନ ଖବରକାଗଜରେ ବାହାରିଲା ଯେ ଡିଓ ହେଲା କାର୍ସିଓଜେନିକ, ଅର୍ଥାତ୍ ସେଥିରେ କ୍ୟାନ୍ସର ହୋଇପାରେ, ଅର୍ଥାତ୍ ଏଟା ଆବଶ୍ୟକତା ନୁହଁ। କହିବା କଥା ହେଲା ଯେ ସମାଜରେ ଆବଶ୍ୟକତାକୁ ତିଆରି କରିହେବ, ବିଜ୍ଞାପନ ଜଗତ ସେ କାମରେ ଧୁରନ୍ଧର। ଏମିତି ଭାବରେ ଚାହିଦାକୁ ଦରକାର ଭାବରେ ପେଶ କରିଦେବେ ଯେ ମୁଁ ଭାବିବି ଏହା ନହେଲେ ମୋ ଜୀବନ ବେକାର, ମୋ ପଡ଼ୋଶୀଠୁ ମୁଁ ଭଲରେ ରହିବି, ତାଠୁ ସମାଜରେ ମୋର ଅଧିକ ନାଁ ହେବ, ମାନ୍ୟତା ହେବ, ଏମିତି ଇଚ୍ଛା ବହୁ ଲୋକଙ୍କ ମନରେ ଅଛି। ହେଲେ ତାକୁ ବିଜ୍ଞାପନ ଆବଶ୍ୟକତାରେ ପରିଣତ କରିଦେଉଛି। କାନ୍ଥରେ ଅମକ କମ୍ପାନୀର ପେଣ୍ଟ ନ ଲଗାଇଲେ ମୋ ସମାଜରେ ମୁଁ ଅପାନ୍ତ୍ୟ ହୋଇପଡ଼ିବି, ମୋ ଘରେ ଅମକ କମ୍ପାନୀର ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ନଥିଲେ ମୁଁ ମଣିଷ ଭିତରେ ଗଣା ନୁହଁ। ଆମର ଅହଙ୍ଗର ଚାହିଦାଗୁଡ଼ିକ ଯେତେବେଳେ ଆମକୁ ପରମ ଆବଶ୍ୟକତା ଭଳି ଲାଗେ, ସେତେବେଳେ ସମସ୍ୟା ଆରମ୍ଭ ହୋଇଯାଏ। ବର୍ତ୍ତମାନ ମୁକ୍ତ ଅର୍ଥନୀତି, ମୁକ୍ତ ବଜାର ଆଉ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ସମୟରେ ଇଏ ସମସ୍ୟା ବଢ଼ି ବଢ଼ି ଚାଲିଛି। ଆମେ ସମାଜର ମୌଳିକ ଆବଶ୍ୟକତାକୁ ଆଖି ବୁଝିଦେଇ ଚାହିଦାଗୁଡ଼ିକ ପୂରଣ ପଛରେ ଧାଉଁଛୁ। ଆଉ ଗୋଟେ ଉଦାହରଣ ଦେଉଛି, ଗାଁରେ ଦାସକାଠିଆକୁ ବଞ୍ଚାଇ ରଖିବା ହେଲା ଆବଶ୍ୟକତା, ହେଲେ ଲୋକଙ୍କ ଚାହିଦା ହେଲା ଆଲବମ୍ ଗୀତ। ଏବେ କ'ଣ କରାଯାଏ? ଟେଲିଭିଜନରେ ଆମେ ସବୁବେଳେ ଆଲବମ୍ ଗୀତ ଦେବା ନା ଦାସକାଠିଆ ବଜାଇବା? ଗଣମାଧ୍ୟମ ପାଖରେ ଏହା ଏକ ବଡ଼ ସମସ୍ୟା। ବାଣିଜ୍ୟିକ ଗଣମାଧ୍ୟମ ବା କମର୍ସିଆଲ ମିଡ଼ିଆ ସବୁବେଳେ ଲୋକ ଯାହା ଚାହିଁବେ ତାହା ହିଁ ଦେବ, କାରଣ ସେଥିରେ ବାଣିଜ୍ୟ ରହିଛି। ହେଲେ ସାମାଜିକ ପ୍ରତିବଦ୍ଧତା ଥିବା ଗଣମାଧ୍ୟମ ସେ ଜିନିଷ ମଧ୍ୟ ଦେବ ଯାହା ଲୋକଙ୍କର ଆବଶ୍ୟକତା। ରୋଗ ହେଲେ ଇଞ୍ଜେକ୍ସନ୍ ଏକ ଆବଶ୍ୟକତା, ତାକୁ ନେବା ପାଇଁ ବହୁ ରୋଗୀ ନାରାଜ ହୁଅନ୍ତି, ହେଲେ ତାହା ତାକୁ ଦେବାକୁ ପଡ଼ିବ। ରୋଗୀର ମର୍ଜିର ଔଷଧ ଦେଲେ ରୋଗୀଟା ମରିଯିବ। ଏ କ୍ଷେତ୍ରରେ ଆମେ କରିବା କ'ଣ? ରୋଗୀକୁ ବଞ୍ଚାଇବା ନା ତା ମର୍ଜିର ଔଷଧ ଖାଇବା ପାଇଁ ତାକୁ ଛାଡ଼ିଦେବା? ସମାଜର ଆବଶ୍ୟକତାକୁ ଆଖିରେ ରଖିବା, ସମାଜ ପ୍ରତି ପ୍ରତିବଦ୍ଧ ହେବା ଗଣମାଧ୍ୟମର କର୍ତ୍ତବ୍ୟ। ବ୍ୟକ୍ତିର ଚାହିଦା ଏବଂ ସମାଜର ଆବଶ୍ୟକତା ଯଦି ଏକା ହୋଇଥାଏ ବା ହୋଇଯାଏ ତେବେ ଗଣମାଧ୍ୟମ ପାଇଁ କିଛି ସମସ୍ୟା ନାହିଁ। ସମସ୍ୟା ହୁଏ ବ୍ୟକ୍ତିର ଚାହିଦା ଓ ସମାଜର ଆବଶ୍ୟକତା ଏ ଦୁଇଟା ଯଦି ଭିନ୍ନ ହୋଇଗଲା, ଆଉ ଯଦି ଏ ଦୁଇଟା ପରସ୍ପର ବିରୋଧୀ ହୋଇଯାଏ ତେବେ ସମସ୍ୟା ଗୁରୁତର। ସେତେବେଳେ ଗଣମାଧ୍ୟମ ସାମ୍ନାରେ ପ୍ରଶ୍ନ ଉଠେ, ସେ କାହାକୁ ଅଗ୍ରପ୍ରାଧାନ୍ୟ ଦେବ? ବ୍ୟକ୍ତିର ଚାହିଦାକୁ ଅଗ୍ରପ୍ରାଧାନ୍ୟ ଦେବ ନା ସମାଜର ଆବଶ୍ୟକତାକୁ ଅଗ୍ରପ୍ରାଧାନ୍ୟ ଦେବ? ବ୍ୟକ୍ତିର ଚାହିଦାକୁ ଅଗ୍ରପ୍ରାଧାନ୍ୟ ଦେଲେ ଅଧିକାଂଶ କ୍ଷେତ୍ରରେ ତାହା ବାଣିଜ୍ୟିକ ଭାବେ ଲାଭଦାୟକ, ସାମାଜିକ ଆବଶ୍ୟକତାକୁ ଅଗ୍ରପ୍ରାଧାନ୍ୟ ଦେଲେ ତାହା ସମାଜ ପାଇଁ ଭଲ। ବର୍ତ୍ତମାନ ଆଉ ଗୋଟେ ସମସ୍ୟା ବି ଅଛି, ସମାଜର କ'ଣ ଆବଶ୍ୟକତା ତାହା ଠିକ୍ କରିବ କିଏ? ଏହାକୁ ନେଇ ସାରା ପୃଥିବୀରେ ବହୁ ଶତାବ୍ଦୀ ଧରି ବାଦ ବିବାଦ ଲାଗି ରହିଛି। ଏହାକୁ ଆପଣ ବ୍ୟକ୍ତି ସ୍ୱାଧୀନତା ବନାମ ସାମାଜିକ ନିୟମ କାନୁନ, ସଂଖ୍ୟାଗରିଷ୍ଠ ଲୋକଙ୍କ ମତ ବନାମ ଅଳ୍ପ ସଂଖ୍ୟକଙ୍କ ନିଜ ମତ ରଖିବାର ସ୍ୱାଧୀନତା ଇତ୍ୟାଦି ନାନା ଭାବରେ ଚିତ୍ରଣ କରାଯାଇପାରେ। ସେ ବିବାଦ ଭିତରକୁ ମୁଁ ନ ଯାଇ ଏତିକି କହିପାରିବି ଯେ ସମାଜରେ ଅନେକ କଥା ଅଛି ଯାହା ସର୍ବଜନ ଗ୍ରାହ୍ୟ, ତାକୁ ବିଚାର କରିବା ପାଇଁ କୌଣସି ସର୍ଭେ କରିବା ଦରକାର ନାହିଁ। ଖାଦ୍ୟ, ବସ୍ତ୍ର, ଆଶ୍ରୟ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏସବୁ ହେଲା ମୌଳିକ ଆବଶ୍ୟକତା, ସମାଜର ସମସ୍ତେ ଏହା ପାଇବା ଦରକାର। ଆମେ ତା ବିଷୟରେ ଲେଖିପାରିବା, ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛ ପରିମଳ ବ୍ୟବସ୍ଥା, ଦ୍ରୁତ ଯୋଗାଯୋଗ ବ୍ୟବସ୍ଥା, ହିଂସାମୁକ୍ତ ସମାଜ ଆଉ ପ୍ରଦୂଷଣ ମୁକ୍ତ ପରିବେଶ ପ୍ରତ୍ୟେକ ସମାଜର ଆବଶ୍ୟକତା। ଆମେ ତା ବିଷୟରେ ଲେଖିପାରିବା, ସମାଜକୁ ତା ଆବଶ୍ୟକତା ବିଷୟରେ ନ କହିଲେ ଚାହିଦାର ଗୋଲକ ଧନ୍ଦାରେ ସମାଜ ଧନ୍ଦୀ ହେଉଥିବ। ତେଣୁ ଏ ଦାୟିତ୍ୱ ହେଲା ସମାଜମୁଖୀ ଏବଂ ସମାଜ ପ୍ରତି ଦାୟବଦ୍ଧ ସାମ୍ବାଦିକତାର, ତାହା ହିଁ ହେଉଛି ଉନ୍ନୟନମୂଳକ ସାମ୍ବାଦିକତା। ଅନେକ ପଚାରନ୍ତି ଯେ ପ୍ରଚଳିତ ସାମ୍ବାଦିକତା ଆଉ ଉନ୍ନୟନମୂଳକ ସାମ୍ବାଦିକତା ଭିତରେ ଫରକ କ'ଣ? ମୂଳ ଫରକଟି ହେଲା ଲକ୍ଷ୍ୟ ଆଉ ଉଦ୍ଦେଶ୍ୟରେ। ଉନ୍ନୟନମୂଳକ ସାମ୍ବାଦିକତାର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଛି। ଉଦ୍ଦେଶ୍ୟ ହେଲା ଏକ ନିର୍ଦ୍ଦିଷ୍ଟ ଦିଗରେ ଲୋକମାନଙ୍କୁ ପରିଚାଳିତ କରିବାର ଏକ ସଚେତନ ପ୍ରଚେଷ୍ଟା। ଏହି ଦୃଷ୍ଟିରୁ ଏ ପ୍ରକାର ସାମ୍ବାଦିକତାକୁ ସମ୍ପୂର୍ଣ୍ଣ ଗଣଯୋଗାଯୋଗ ବା ଟୋଟାଲ କମ୍ୟୁନିକେସନ୍ ବୋଲି ଅନେକେ କହନ୍ତି। ସରଳ ଭାବରେ କହିଲେ ସାମାଜିକ ଅର୍ଥନୈତିକ ନୀତି, ଏହାଦ୍ୱାରା ସମାଜରେ ହେଉଥିବା ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନ ଏବଂ ଏହି ପରିବର୍ତ୍ତନ ପରିପ୍ରେକ୍ଷୀରେ ଜନସାଧାରଣଙ୍କର ପ୍ରତିକ୍ରିୟା ହେଲା ଉନ୍ନୟନମୂଳକ ରିପୋର୍ଟିଂର ମୂଳ ବିଷୟ। ଉନ୍ନୟନମୂଳକ ସାମ୍ବାଦିକତାର ଦୁଇଟି ପ୍ରମୁଖ ଭୂମିକା ରହିଛି। ପ୍ରଥମ ହେଲା ପରିବର୍ତ୍ତନ। ସାମଗ୍ରିକ ଭାବେ ସାମାଜିକ ପ୍ରେକ୍ଷାପଟରେ ଉନ୍ନତତର ଜୀବନ ଆଡ଼କୁ ଯାତ୍ରାର ଏକ ସଚେତନ ପ୍ରଚେଷ୍ଟା, ଯେଉଁ ଅବସ୍ଥାରେ ଥିଲେ ତାଠାରୁ ଉନ୍ନତ ଅବସ୍ଥା ଆଡ଼କୁ ଯିବାର ଚେଷ୍ଟା। ଏ ଉନ୍ନତି କେବଳ ଅର୍ଥନୈତିକ ଉନ୍ନତି ନୁହେଁ, ବରଂ ସାମାଜିକ, ସାଂସ୍କୃତିକ, ମୋଟ କହିଲେ ସର୍ବାତ୍ମକ ଉନ୍ନତି। ଗୋଦର ଗୋଡ଼ ଯେମିତି ଉନ୍ନତ ସ୍ୱାସ୍ଥ୍ୟର ଲକ୍ଷଣ ନୁହେଁ, ସେମିତି ସମାଜର ଗୋଟିଏ ବର୍ଗର ଉନ୍ନତି ବା ଜୀବନର ଗୋଟିଏ କ୍ଷେତ୍ରର ଉନ୍ନତିକୁ ପ୍ରକୃତ ଉନ୍ନତି ବୋଲି କୁହାଯାଇ ନପାରେ। ଉନ୍ନୟନମୂଳକ ସାମ୍ବାଦିକତାର ଲକ୍ଷ୍ୟ ହେଲା ସମାଜର ସର୍ବାତ୍ମକ ଉନ୍ନତି। ଆଉ ଦ୍ୱିତୀୟ ଭୂମିକାଟି ହେଲା ସାମାଜିକୀକରଣ, ସୋସିଆଲାଇଜେସନ୍, ସମାଜର କେତେକ ମାନ୍ୟତାପ୍ରାପ୍ତ ମୂଲ୍ୟବୋଧର ସୁରକ୍ଷା। ପ୍ରତ୍ୟେକ ସମାଜରେ କେତେକ ସର୍ବଜନ ଗ୍ରାହ୍ୟ ସକାରାତ୍ମକ ମୂଲ୍ୟବୋଧ ରହିଛି, ତାକୁ ବଜାୟ ରଖିବା ଦିଗରେ ଲୋକଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରିବା ଉନ୍ନୟନମୂଳକ ସାମ୍ବାଦିକତାର କାମ। ଆଇଆଇଏମ୍ସି ବା ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ ଦ୍ୱାରା ନ୍ୟୁଜ୍ ଏଜେନ୍ସିର ରିପୋର୍ଟରମାନଙ୍କ ପାଇଁ ପ୍ରକାଶିତ ପ୍ରୟୋଗ ପୁସ୍ତିକା ବା ମ୍ୟାନୁଆଲ୍ରେ କୁହାଯାଇଛି ଯେ ଉନ୍ନୟନମୂଳକ ସମ୍ବାଦ ସାଧାରଣ ଲୋକଙ୍କ ସମ୍ପର୍କିତ ହେବା ଦରକାର। ସାଧାରଣ ଲୋକଙ୍କୁ ଏହା ଶିକ୍ଷା ଦେବା ଦରକାର ଯେ ସେମାନଙ୍କ ଭବିଷ୍ୟତ ସେମାନଙ୍କ ନିଜ ହାତରେ ରହିଛି। ଉନ୍ନୟନମୂଳକ ସମ୍ବାଦ ନୂଆ ପ୍ରକଳ୍ପ ଏବଂ ପ୍ରଣାଳୀରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ବିଷୟରେ, ଉନ୍ନୟନର ପ୍ରକ୍ରିୟା ଏବଂ ନୂତନ ଆବିଷ୍କାର ସମ୍ପର୍କରେ ଲେଖା ହେବା ଦରକାର। ଉନ୍ନୟନମୂଳକ ସାମ୍ବାଦିକତାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ସାଫଲ୍ୟର କାହାଣୀ। ଯେଉଁମାନେ ନୂତନ ପ୍ରଣାଳୀ ଓ ପଦ୍ଧତି କାମରେ ଲଗାଇ ନିଜେ ଉପକୃତ ହୋଇଛନ୍ତି ଏବଂ ସାମଗ୍ରିକ ଭାବେ ସମାଜର ଉପକାର କରିଛନ୍ତି, ସେମାନଙ୍କ କଥା ରିପୋର୍ଟ କରିବା ମଧ୍ୟ ଏ ସାମ୍ବାଦିକତାର ଏକ ବଡ଼ ଅଙ୍ଗ। ଏ କ୍ଷେତ୍ରରେ ଏକ ଅନୁକରଣୀୟ ଉଦାହରଣ ସ୍ଥାପନ କରିଥିଲେ ହିନ୍ଦୁସ୍ତାନ ଟାଇମ୍ସ ସମ୍ବାଦପତ୍ର। ଯେତେବେଳେ ବିଜି ଭର୍ଗିଜ୍ ଏହାର ସମ୍ପାଦକ ଥିଲେ, ସେତେବେଳେ ହିନ୍ଦୁସ୍ତାନ ଟାଇମ୍ସ ଦିଲ୍ଲୀ ନିକଟବର୍ତ୍ତୀ ଛତେରା ଗ୍ରାମକୁ ପରୀକ୍ଷାମୂଳକ ଭାବରେ ଗ୍ରହଣ କରି ଏହାର ତତ୍କାଳୀନ ସ୍ଥିତି ସମ୍ପର୍କରେ ଧାରାବାହିକ ଭାବେ ରିପୋର୍ଟ ପ୍ରକାଶ କଲେ। ତାପରେ ଡକ୍ଟର ଏମ୍ଏସ୍ ସ୍ୱାମୀନାଥନ, ପରବର୍ତ୍ତୀ ସମୟରେ ସେ ମ୍ୟାଗ୍ସେସେ ପୁରସ୍କାର ପାଇଥିଲେ, ତାଙ୍କ ନେତୃତ୍ୱରେ ନୂଆଦିଲ୍ଲୀର ଇଣ୍ଡିଆନ୍ ଏଗ୍ରିକଲଚର ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ସହାୟତାରେ ସେଠାରେ ଏକ ନୂଆ ବୈଜ୍ଞାନିକ ପଦ୍ଧତିରେ ଚାଷ କାମ ଆରମ୍ଭ କରାଗଲା। ଆଉ ସେ ସମ୍ପର୍କରେ ମଧ୍ୟ ହିନ୍ଦୁସ୍ତାନ ଟାଇମ୍ସରେ ଧାରାବାହିକ ଭାବେ ରିପୋର୍ଟମାନ ଛପାଗଲା। ଏହାଫଳରେ ସେ ଅଞ୍ଚଳ ସହିତ ଅନ୍ୟାନ୍ୟ ବହୁ ଅଞ୍ଚଳରେ ଏକ ନୂଆ ଉଦାହରଣ ଦେଖାଯାଇଥିଲା। ଆଜି ପାଇଁ ଏତିକି। ପରବର୍ତ୍ତୀ ଭାଗରେ ଆମେ ଆଲୋଚନା କରିବା ଯେ ଉନ୍ନୟନମୂଳକ ସାମ୍ବାଦିକର କ'ଣ କ'ଣ କାମ। ନମସ୍କାର।